ଶୁକ ବ୍ୟାସରୁ କହୁଛି, ସତ୍ୟଭାମା ଦାସ ଛଅଷଠି ୱାର୍ଡରୁ। ମୁଁ ଚେଞ୍ଜ ମେମ୍ବର, ମୋର ପାଇଖାନା ପୁରା ଆର ତା ବାତିଆରୁ ଲେଖିକି ନେଲେ, ଆଜି ଆଙ୍କେ କଲେନି। ମୋର ଆଗକୁ କେହି ନାହିଁ ନା ପଛକୁ କେହି ନାହିଁ। ମୁଁ ଯଦି ମୋତେ ଉପକୃତ କରିବେ ମୁଁ ଟିକେ ଯାହା ହେଲେ ଚଳିବି, ମୋର କେହି ନାହାନ୍ତି।